ଯାତ୍ରା ପୁସ୍ତକ 37 ପର୍ବ ଅନନ୍ତର ବତ୍ସଲେଲ ସିଟମ୍ କାଷ୍ଟରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ତ ଓ ଦେଢ଼ ହସ୍ତ ଉଚ୍ଚ ଏକ ସିନ୍ଧୁକ ନିର୍ମାଣ କଲେ ଓ ତହିଁର ଭିତର ଓ ବାହାର ନିର୍ମଳ ସୁବର୍ଣ୍ଣରେ ମଡ଼ାଇ ତହିଁର ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥି କଲେ ପୁଣି ତହିଁରେ ଚାରିକୋଣ ନିମନ୍ତେ ଚାରି ସ୍ୱର୍ଣ୍ଣକଡ଼ା ଢାଳିଲେ ତହିଁର ଏକ ପାର୍ଶ୍ୱରେ ଦୁଇକଡ଼ା ଓ ଅନ୍ୟ ପାର୍ଶ୍ୱରେ ଦୁଇକଡ଼ା ଦେଲେ ଆଉ ସେ ସିଟିମ୍ କାଷ୍ଟରେ ସାଙ୍ଗି କରି ସୁବର୍ଣ୍ଣ ମଡ଼ାଇଲେ ଓ ସିନ୍ଧୁକ ବହିବା ନିମନ୍ତେ ସିନ୍ଧୁକର ପାର୍ଶ୍ୱସ୍ଥ କଡ଼ାରେ ସେହି ସାଙ୍ଗି ପ୍ରବେଶ କରାଇଲେ ଏଉତାରେ ସେ ନିର୍ମଳ ସୁବର୍ଣ୍ଣରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ତ ଏକ ପାପାଛେଦନ ନିର୍ମାଣ କଲେ ପୁଣି ପିଟା ସୁବର୍ଣ୍ଣରେ ଦୁଇ କିରୁବ ନିର୍ମାଣ କରି ପାପାଛେଦନର ଦୁଇ ମୁଣ୍ଡରେ ରଖିଲେ ତହିଁରେ ଏକ ମୁଣ୍ଡରେ ଏକ କିରୁବ ଓ ଅନ୍ୟ ମୁଣ୍ଡରେ ଅନ୍ୟ ଏକ କିରୁବ ସ୍ଥାପନ କଲେ ପାପାଛେଦନର ଦୁଇ ମୁଣ୍ଡରେ ଦୁଇ କିରୁବକୁ ତହିଁର ଅଂଶ କରି ରଖିଲେ ପୁଣି କିରୁବମାନଙ୍କର ପକ୍ଷ ଉର୍ଦ୍ଧ ବିସ୍ତାରିତ ହୋଇ ପାପାଛେଦନକୁ ଆବରଣ କଲା ଓ ସେମାନଙ୍କ ମୁଖ ପରସ୍ପର ସମ୍ମୁଖୀନ ହେଲା ମାତ୍ର ପାପାଛେଦନ ପ୍ରତି କିରୁବମାନଙ୍କର ମୁଖ ରହିଲା ତହିଁ ଉତାରୁ ସେ ସିଟିମ୍ କାଷ୍ଟରେ ଦୁଇ ହସ୍ତ ଦୀର୍ଘ ଏକ ହସ୍ତ ପ୍ରସ୍ତ ଓ ଦେଢ଼ ହସ୍ତ ଉଚ୍ଚ ଗୋଟିଏ ମେଜ ନିର୍ମାଣ କଲେ ପୁଣି ତାହା ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ ଓ ତହିଁର ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥି କଲେ ପୁଣି ସେ ତହିଁର ଚତୁର୍ଦ୍ଦିଗରେ ଚତୁର ଅଙ୍ଗୁଳି ପରିମିତ ଏକ ବେଷ୍ଟନ କଲେ ଓ ସେହି ବେଷ୍ଟନର ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥି କଲେ ଆଉ ସୁବର୍ଣ୍ଣରେ ଚାରିକଡ଼ା ଢାଳି ତହିଁର ଚାରି ପାହ୍ୟାର ଚାରିକୋଣରେ ରଖିଲେ ସେହି କଡ଼ା ପାର୍ଶ୍ୱ କାଷ୍ଠର ସନ୍ନିକଟ ଓ ମେଜ ବହିବା ନିମନ୍ତେ ସାଙ୍ଗିର ଘରା ଥିଲା ପୁଣି ସେ ସେହି ମେଜ ବହନାର୍ଥେ ସିଟିମ୍ କାଷ୍ଟରେ ସାଙ୍ଗି ନିର୍ମାଣ କରି ସୁବର୍ଣ୍ଣରେ ମଡ଼ାଇଲେ ଆହୁରି ସେ ମେଜର ଉପରିସ୍ଥ ପାତ୍ର ସକଳ ଅର୍ଥାତ୍ ତହିଁର ଥାଳି ଓ ଚମଚ ଓ ପାତ୍ର ଢାଳିବା ନିମନ୍ତେ ଗଡ଼ୁ ସକଳ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ ଆହୁରି ସେ ନିର୍ମଳ ସୁବର୍ଣ୍ଣରେ ଏକ ଦୀପବୃକ୍ଷ ନିର୍ମାଣ କଲେ ସେ ପିଟାକର୍ମରେ ଦୀପବୃକ୍ଷ ତହିଁର ଗଣ୍ଡି ଓ ଶାଖା ନିର୍ମାଣ କଲେ ଆଉ ତହିଁର ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ହେଲା ସେହି ଦୀପବୃକ୍ଷର ଏକ ପାର୍ଶ୍ୱରୁ ତିନି ଶାଖା ଓ ଦୀପବୃକ୍ଷର ଅନ୍ୟ ପାର୍ଶ୍ୱରୁ ତିନି ଶାଖା ଏହି ଛଅ ଶାଖା ତହିଁର ପାର୍ଶ୍ୱରୁ ନିର୍ଗତ ହେଲା ପୁଣି ଏକ ଶାଖାରେ ବାଦାମ ପୁଷ୍ପାକୃତି ତିନି ଗୋଲାଧାର କଳିକା ଓ ପୁଷ୍ପ ପୁଣି ଅନ୍ୟ ଶାଖାରେ ବାଦାମ ପୁଷ୍ପାକୃତି ତିନି ଗୋଲାଧାର କଳିକା ଓ ପୁଷ୍ପ ଏହି ରୂପେ ଦୀପବୃକ୍ଷରୁ ନିର୍ଗତ ଛଅ ଶାଖାରେ ରହିଲା ମାତ୍ର ଦୀପବୃକ୍ଷରେ ବାଦାମ ପୁଷ୍ପାକୃତି ଚାରି ଗୋଲାଧାର ଓ ତହିଁର କଳିକା ଓ ପୁଷ୍ପ ରହିଲା ଆଉ ତହିଁରୁ ଯେଉଁ ଛଅ ଶାଖା ନିର୍ଗତ ହେଲା ତଦନୁସାରେ ଏକ ଶାଖାଦ୍ୱୟର ତଳେ ଏକ କଳିକା ଅନ୍ୟ ଶାଖାଦ୍ୱୟର ତଳେ ଏକ କଳିକା ଅନ୍ୟତର ଶାଖାଦ୍ୱୟର ତଳେ ଏକ କଳିକା ରହିଲା ଏହି କଳିକା ଓ ଶାଖା ତହିଁର ଅଂଶ ହେଲା ଓ ସମସ୍ତ ନିର୍ମଳ ସୁବର୍ଣ୍ଣ ନିର୍ମିତ ଏକ ପିଟାକର୍ମ ହେଲା ଆଉ ସେ ତହିଁ ପାଇଁ ସପ୍ତ ପ୍ରଦୀପ ଓ ଚିମୁଟା ଅଙ୍ଗାରଧାନୀ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ ସେ ଏକ ମହଣ ପରିମିତ ନିର୍ମଳ ସୁବର୍ଣ୍ଣରେ ତାହା ଓ ତହିଁର ସମସ୍ତ ପାତ୍ର ନିର୍ମାଣ କଲେ ଅନନ୍ତର ସେ ସିଟିମ୍ କାଷ୍ଟର ଏକ ହସ୍ତ ଦୀର୍ଘ ଏକ ହସ୍ତ ପ୍ରସ୍ତ ଦୁଇ ହସ୍ତ ଉଚ୍ଚ ଚତୁଷ୍କୋଣ ଧୂପବେଦୀ ନିର୍ମାଣ କଲେ ତହିଁର ଶୃଙ୍ଗ ସକଳ ତହିଁର ଅଂଶ ହେଲା ଆଉ ତାହା ଓ ତହିଁର ପୁଷ୍ଟ ତହିଁର ଚାରିପାର୍ଶ୍ୱ ଓ ତହିଁର ଶୃଙ୍ଗ ସକଳ ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ ପୁଣି ସେ ତହିଁର ଚାରିଆଡ଼େ ସୁବର୍ଣ୍ଣର କାନ୍ଥି କଲେ ପୁଣି ତହିଁର ବହନାର୍ଥକ ସାଙ୍ଗିର ଘରା ନିମନ୍ତେ ତହିଁ କାନ୍ଥି ତଳେ ଦୁଇ ପାର୍ଶ୍ୱର ଦୁଇ କୋଣରେ ସୁବର୍ଣ୍ଣର ଦୁଇ ଦୁଇ କଡ଼ା ନିର୍ମାଣ କଲେ ଆଉ ସିଟିମ୍ କାଷ୍ଟରେ ସାଙ୍ଗି କଲେ ଓ ତାହା ସୁବର୍ଣ୍ଣରେ ମଡ଼ାଇଲେ ଏ ଉତ୍ତରେ ସେ ଅଭିଷେକାର୍ଥକ ପବିତ୍ର ତୈଳ ଓ ଧୂପ ନିମନ୍ତେ ଗନ୍ଧବଣିକର କ୍ରିୟା ଅନୁଯାୟୀ ସୁଗନ୍ଧି ଦ୍ରବ୍ୟ ପ୍ରସ୍ତୁତ କଲେ।